न्यायोधम प्रथम स्कंध नवमोध्याय श्लोक त्रिभुवन गमनम तमाड वर्णम रविकर गौरव रालंबरम दधाने वपुरलक कुलाद दाननाब्जम विजय सकेर धीरस्तु मे अनवद्या। तृणु जितेबले भगवान युधिष्ठिर महाराज को जिते बुझेले मध्य ତାଙ୍କର ଶୋକ ଦୂର ହେଉନି, ତେଣୁ ଭଗବାନ ଯୁଧିଷ୍ଠିର ମହାରାଜଙ୍କୁ ନେଇକରି ଭୀଷ୍ମ ପାଖକୁ ଯାଇଛନ୍ତି, ଭୀଷ୍ମ ସରସଜ୍ୟାରେ ପଡ଼ିଛନ୍ତି, ତେଣୁ ସେଇଠି ଭଗବାନଙ୍କୁ ସେ ପ୍ରାର୍ଥନା କରୁଛନ୍ତି। ଭୀଷ୍ମ ଆପଣ ହେଉଛନ୍ତି ତ୍ରିଭୁବନ କମନମ, ତିନି ଭୁବନରେ ଆପଣଙ୍କ ଭଳି ସୁନ୍ଦର ଉପକାର ନାହିଁ। ତମ ଆପଣଙ୍କ ବର୍ଣ୍ଣ ହେଉଛି ତମାଳ, ତମାଳ ବର୍ଣ୍ଣ, ତମାଳ ଗଛରେ ଯେମିତି ବର୍ଣ୍ଣ ସେଭଳି ଶ୍ୟାମ ବର୍ଣ୍ଣ, ଏବେ ରବି ମୂଳ ଗଛ ଫୁଲ ତ ଅଲଗା। ରବିକର ଗୌର ବରାମ ବରମ ଦଧାନେ, ରବି ସୂର୍ଯ୍ୟ ଭଳି କିରଣ ଆପଣଙ୍କର ବରାମ ବର ଦଧାନେ, ଆପଣ ଅମ୍ବର ଯେଉଁ ବସ୍ତ୍ର ପ୍ରଦାନ କରିଛନ୍ତି, ଗୌରବ ମାନେ ପୀତ ବସ୍ତ୍ର ପ୍ରଦାନ ପରିଧାନ କରିଛନ୍ତି, ଏବଂ ଆପଣଙ୍କର ବପୁ ଅଳକ କୁଳାବୃତ ନାର୍ଜମ, ଆପଣଙ୍କ ଶରୀରରେ ଆପଣଙ୍କ ଯେଉଁ ଅଳକାବଳୀ ବା ଯେଉଁ କେଶଗୁଚ୍ଛ ସୁନ୍ଦର କେଶଗୁଚ୍ଛ ରହିଛନ୍ତି, ଆପଣଙ୍କର ଆନନକୁ ଘେରିକିରି ମୁଖକୁ ଘେରିକିରି ଆପଣଙ୍କ ସେ କେଶଗୁଚ୍ଛ ରହିଛନ୍ତି, ତେଣୁ ସେଇ ବିଜୟ ସଖେ ଆପଣ ହେଉଛନ୍ତି ବିଜୟ ବା ଅର୍ଜୁନଙ୍କର ସଖା, ତେଣୁ ସେଇ ତାଙ୍କ ପ୍ରତି ମୋର ରସ୍ତୁ ମେ ଅନବଦ୍ୟ ରତି ମୋର ରହୁଥାଉ, ଅନବଦ୍ୟ ଭାବରେ ନିରବଚ୍ଛିନ୍ନ ଭାବରେ ମୋର ରତି ଆପଣଙ୍କ ପାଖରେ ରହୁଥାଉ। ତାପରେ କହିଛନ୍ତି ଯେ ମୁଁ ଆଉ ଇଏ କରିନି। ଚଉତିରିଶ ଯୁଦି ଦୁରାଗରୁଜ ବିଧୁମ୍ର ବିଶ୍ୱ ଦୁରାଗରୁଜ ବିଧୁମ୍ର ବିଶ୍ୱ କଚରୁଳିତ ସମବାରି ଅଳଙ୍କୁତାସେ ମମ ନିଷିତ ଶରୀର୍ବିଦ୍ୟମାନ ତ୍ୱଚି ବିଳସତ୍ କବଚେ ସ୍ତୁ କୃଷ୍ଣ ଆତ୍ମା। ତେଣୁ ପୁଣି କହୁଛନ୍ତି ଭୀଷ୍ମଦେବ ଯେ ଯୁଧି ତୁରଗ ରଜ, ଯୁଦ୍ଧରେ ତୁରଗ କହିଲେ ଘୋଡ଼ାମାନେ ଯେଉଁ ଦୌଡ଼ୁଥିଲେ ତାଙ୍କର ଧୂଳି ବାହାରୁଥିଲା ରଜ, ଏହା ବିଧୁମ୍ର ବିଶ୍ୱକ ଆମକୁ ସବୁ ଧୂଳି ସବୁ ଚାରିଆଡ଼େ ଖେଳି ଯାଉଥିଲା, ଏବଂ କଚ ଲୋଳିତ ଶ୍ରମ ବାହାରି ଅଳଙ୍କୃତା ଯେ ଆପଣଙ୍କର ଏ ଯେଉଁ ଅର୍ଜୁନଙ୍କର ରଥକୁ ବାହିବାରେ ସାରଥି ହିସାବରେ ଆପଣଙ୍କର ସବୁ ମସ୍ତକର ଯେଉଁ କେଶ ସବୁ ଅସ୍ତବ୍ୟସ୍ତ ହେଇଯାଉଥିଲା, ତେଣୁ ଆପଣ ତାକୁ ସଜାଡ଼ି ପଥେ ପାରୁନଥିଲେ, କଚ ଲୋଳିତ ଶ୍ରମ ବାହାରି ସ୍କାଟର୍ଡ଼ ହେଇକି ରହୁ ମାନେ ଚାରିଆଡ଼େ ସବୁ କେଶ ସବୁ ପଡ଼ିଯାଉଥିଲେ ରହିଯାଇଥିଲେ, ଏବଂ ଶ୍ରମ ବାଳି ଅଳଙ୍କୃତ ଆପଣଙ୍କର ଶ୍ରମ ଶରୀରରୁ ଝାଳ ବାହାରୁଥିଲା, ଶ୍ରମ ବାଳି ଅଳଙ୍କୃତ ଏଦ୍ୱାରା ଆପଣଙ୍କର ଶରୀର ଅଳଙ୍କୃତ ହେଇକି ରହୁଥିଲା। ହଁ ମମ ନିଶ୍ଚିତ ଶରୀର ବିବିଧ୍ୟମାନ, ଏବଂ ପୁଣି ମୁଁ ମଧ୍ୟ ବହୁତ ତୀକ୍ଷ୍ଣ ସ୍ୱର ସବୁ ମାରିକିରି ଆପଣଙ୍କ ସବୁ ଶରୀରକୁ କ୍ଷତ ବିକ୍ଷତ କରିଦେଉଥିଲି ବିବିଧ୍ୟମାନ। ତ୍ୱଚି ବିଳଚ କବଚେସ୍ତୁ କୃଷ୍ଣ, ଆପଣଙ୍କର କବଚ ଯେଉଁ ରହିଛି ସେଇ କବଚକୁ ଭେଦ କରିକିରି ଆପଣଙ୍କ ଶରୀରରେ ଭେଦ ହେଉଥିଲା ଆମର ତୀକ୍ଷ୍ଣ ସ୍ୱର ସବୁ, ତେଣୁ ଆପଣ ଶରୀରରେ ମଧ୍ୟ ରକ୍ତ ମଧ୍ୟ ବାହାର କରୁଥିଲା, ରକ୍ତସ୍ରାବ ମଧ୍ୟ ହେଉଥିଲା, ସେଇ କୃଷ୍ଣଙ୍କର କୃଷ୍ଣ ମୋର ଆତ୍ମା ହିସାବରେ ମୁଁ ଭଜନ କରୁଛି। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଭୀଷ୍ମଦେବ ଇଜ୍ ଏ ଗ୍ରେଟ୍ ଡିଭୋଟି ଅଫ୍ ଦି ସର୍ଭିଟରସିପ୍, ଆପଣ ଟିକେ ଲର୍ଡ଼ ଇନ୍ ଦ ରିଲେସନ୍ସିପ୍ ଅଫ୍ ସର୍ଭିଟରସିପ୍, ଭଗବାନଙ୍କ ସହିତ ଯଦି ବିଭିନ୍ନ ପ୍ରକାର ସମ୍ବନ୍ଧ ରହିଛି, ଭୀଷ୍ମଦେବ ଦାସ୍ୟ ଭାବରେ ଭଗବାନଙ୍କ ସହିତ ସମ୍ବନ୍ଧିତ ହେଇଥିଲେ। ଦଟ୍ ହି ଇଜ୍ ଥ୍ରୋଇଂ ଅଫ୍ ସାର୍ ପାରୋଜ୍ ଆଟ୍ ଦ ଟ୍ରାନ୍ସେଣ୍ଡେଣ୍ଟାଲ୍ ବଡି ଅଫ୍ ଦ ଲର୍ଡ଼ ଇଜ୍ ଆଜ୍ ଗୁଡ୍ ଆଜ୍ ଦ ୱର୍ସିପ୍ ଅଫ୍ ଆନଦର୍ ଡିଭୋଟି ହୁ ଥ୍ରୋଜ୍ ସଫ୍ଟ ଆରୋଜ୍ ରୋଜେସ୍ ଅପନ୍ ହିମ୍। ସମୟ ହେଇଗଲା କି ଦେଖୁଛନ୍ତି ସମୟ ଦେଖୁଛ, ତେଣୁ ଯେଉଁ ଭୀଷ୍ମଦେବ ତାଙ୍କର ଶରୀରକୁ ଯେଉଁ ତୀକ୍ଷ୍ଣ ସ୍ୱର ମାରୁଥିଲେ ସେଇଟା ସେଇଭଳି ଥିଲା ଯେମିତିକି ଅନ୍ୟ ଡିବୋଟି ମାନେ ଅନ୍ୟ ଭକ୍ତମାନେ ଭଗବାନଙ୍କର ତୁମେ ଆଜି ପକେଇଲ ଭଗବାନ ଉପରେ ପକେଇଲ ଫୁଲ ପକେଇଲ ସେଇଭଳି ଭାବରେ ବିଷ୍ଣୁଦେବ ଯେଉଁ ସ୍ୱର ମାରୁଥିଲେ ସେଇଟା ଆଉ ତୁମର ଫୁଲ ପକେଇବା ଏକା ସେଇଭଳି ଭଗବାନଙ୍କୁ ସେଠି ଲାଗୁଥିଲା ସପଦି ସଖୀ ବଚୋ ନିଶମ୍ୟ ମଧ୍ୟ ନିଜ ପରୟୋ ବଳୟୋ ରଥଂ ନିବେଶ ସ୍ଥିତବତୀ ପର ସୈନିକାୟୋରକ୍ଷ୍ମା ହୃତବତୀ ପାର୍ଥ ସଖେ ରତିର୍ମମାସ୍ତୁ ସପଦି ସଖୀ ବଚୋ ନିଶମ୍ୟ ମଧ୍ୟ ତୁମର ସଖାଙ୍କର ବଚନକୁ ରକ୍ଷା କରିକିରି ଆପଣ ଶୁଣିକିରି କ'ଣ କଲେ ନିଜ ପରୟୋ ବଳୟୋ ନିବେଶ ମଧ୍ୟ ନିଜ ଯେଉଁ ପଣ୍ଡୁମାନଙ୍କର ଯେଉଁ ସାତ ଅକ୍ଷୁଣୀ ସୈନ୍ୟ ଅଛନ୍ତି କୌରମାନଙ୍କର ଯେଉଁ ଏଗାର ଅକ୍ଷୁଣୀ ସୈନ୍ୟ ଅଛି ତାଙ୍କ ମଝିରେ ନେଇକିରି ରଖିଦେଉଛନ୍ତି ରଥଂ ନିବେଶ ରଥକୁ ନେଇକିରି ରଖିଦେଉଛନ୍ତି ଅର୍ଜୁନ କହିଲେ ନା ସେନୟରୁ ଉଭୟ ମଧ୍ୟ ରଥଂ ତା ପାଇଁ ଅଛୁ ତ ତେଣୁ ଭଗବାନ ରଖୁଛନ୍ତି ସ୍ଥିତବତୀ ପରସୈନିକା ଆୟୁର ଅକ୍ଷଣା ଏବଂ ସେଇଠି ନିଜର ରଥକୁ ରଖିକିରି ଅନ୍ୟ ସୈନିକମାନଙ୍କର ଆୟୁକୁ ଆୟୁ ସବୁ ହରଣ କରିନେଲେ ଆପଣ ପରସୈନିକ ଆୟୁ ରକ୍ଷଣା ଋତବତୀ ମାନେ ହରଣ କରିନେଲେ ପାର୍ଥ ସଖେ ହେ ପାର୍ଥର ପାର୍ଥ ଅର୍ଜୁନଙ୍କର ସଖା ଆପଣ କହୁଛନ୍ତି ମୋର ରତିର ମମାସ୍ତୁ ମୋର ରତି ରହୁ ଏବଂ ପ୍ରଭୁପାଦ ମହାରାଜ କହୁଛନ୍ତି ହି ଇଜ୍ ଡିମିନିସିଂ ଦ ଡ୍ୟୁରେସନ୍ ଅଫ୍ ଲାଇଫ୍ ଅଫ୍ ଅର୍ଜୁନସ୍ ଏନିମି ଡଜଣ୍ଟ ମିନ୍ ଦାଟ୍ ହି ୱାଜ୍ ପାର୍ସଲ୍ ଟୁ ଦ କଜ୍ ଅଫ୍ ଅର୍ଜୁନ ଯଦିଓ ଅର୍ଜୁନଙ୍କର ଶତ୍ରୁମାନଙ୍କର ଆୟୁଷ ସେ ହରଣ କରିଦେଲେ ତା ଅର୍ଥ ନୁହଁ ଯେ ସେ ଅର୍ଜୁନ ପ୍ରତି ପାର୍ସିଆଲ୍ ଥିଲେ ବା ତାଙ୍କ ପ୍ରତି ପକ୍ଷପାତ କରୁଥିଲେ ଆକ୍ଚୁଆଲି ହି ୱାଜ୍ ମର୍ସିଫୁଲ୍ ଟୁ ଦ ଅପୋଜିଟ୍ ପାର୍ଟି ପ୍ରକୃତରେ ସେ ବିପକ୍ଷ ସୈନ୍ୟମାନଙ୍କ ପାଇଁ ମଧ୍ୟ ବହୁତ କରୁଣାପୂର୍ଣ୍ଣ ଥିଲେ ବହୁତ କୃପା କରୁଥିଲେ ବିକଜ୍ ଦେ ଉଡ୍ ନଟ୍ ହାଭ୍ ଆଟେଣ୍ଡ ସାଲ୍ଭେସନ୍ ବାଇ ଡାଇଂ ଆଟ୍ ହୋମ୍ ଇନ୍ ଦ ଅର୍ଡ଼ିନାରୀ କୋର୍ସ ଅଫ୍ ଲାଇଫ୍ କାରଣ ଯଦି ସେମାନେ ଏଠି ମରିନଥାନ୍ତେ ସେମାନେ ତାଙ୍କ ଘରେ ଯେମିତି ସମୟ ଆସିଗଲେ ମୃତ୍ୟୁବରଣ କରିଥାନ୍ତେ ତାହେଲେ ସେମାନେ ମୁକ୍ତିପ୍ରାପ୍ତ ହେଇପାରିନଥାନ୍ତେ ହିୟର୍ ୱାଜ୍ ଏ ଚାନ୍ସ ଟୁ ସି ଦ ଲର୍ଡ଼ ଆଟ୍ ଦ ଟାଇମ୍ ଅଫ୍ ଡେଥ୍ ଏଇଠି ଗୋଟେ ସୁଯୋଗ ମିଳିଲା ତାଙ୍କୁ ଯେ ସେମାନେ ମୃତ୍ୟୁ ସମୟରେ ଭଗବାନଙ୍କୁ ଦର୍ଶନ କରୁଥିଲେ ଆଣ୍ଡ ଦଜ୍ ଆଟେଣ୍ଡ ସାଲ୍ଭେସନ୍ ଫର୍ ଫ୍ରମ୍ ମାଟେରିଆଲ୍ ଲାଇଫ୍ ତେଣୁ ଏଇଭଳି ଭାବରେ ସେମାନେ ଏଇ ଭୌତିକ ଜୈବ ଜୀବନରୁ ମୁକ୍ତ ବା ମୁକ୍ତିପ୍ରାପ୍ତ ହେଉଥିଲେ ଦେୟାରଫୋର୍ ଦ ଲର୍ଡ଼ ଇଜ୍ ଅଲ୍ ଗୁଡ଼୍ ଆଣ୍ଡ ହ୍ୱାଟ୍ ଏଭର୍ ହି ଡଜ୍ ଇଜ୍ ଫର୍ ଏଭ୍ରିୱାନ୍ସ ଗୁଡ଼୍ ତେଣୁ ଭଗବାନ ହେଉଛନ୍ତି ମଙ୍ଗଳମୟ ସେ ଯାହା କରନ୍ତି ସେଇଟା ସମସ୍ତଙ୍କର ମଙ୍ଗଳ ପାଇଁ ଆପାରେଣ୍ଟଲି ଇଟ୍ ୱାଜ୍ ଫର୍ ଦ ଭିକ୍ଟ୍ରି ଅଫ୍ ଅର୍ଜୁନ ବାହାରକୁ ଦେଖିବାକୁ ଗଲେ ଜଣେ କହିବ ଯେ ଅର୍ଜୁନକୁ ବିଜୟ ଦେବା ପାଇଁ ସେଇଟା କରାହେଇଥିଲା କିନ୍ତୁ ହିଜ୍ ଇଣ୍ଟିମେଟ୍ ଫ୍ରେଣ୍ଡ ଯିଏକି ଭଗବାନଙ୍କର ବହୁତ ଅନ୍ତରଙ୍ଗ ବନ୍ଧୁ ସଖା ବଟ୍ ଫ୍ୟାକ୍ଚୁଆଲି ଇଟ୍ ୱାଜ୍ ଫର୍ ଦ ଗୁଡ୍ ଅଫ୍ ଅର୍ଜୁନ ଜେନିମିଜ୍ କିନ୍ତୁ ପ୍ରକୃତ ଦେଖିବାକୁ ଗଲେ ଏଇଟା ମଧ୍ୟ ଅର୍ଜୁନଙ୍କ ଶତ୍ରୁମାନଙ୍କ ମଧ୍ୟ ମଙ୍ଗଳ କରାଏ ସ୍ୱନିଗମ ପାୟ ମତ୍ ପ୍ରତିଜ୍ଞା ରୀତମ ଅଧିକର୍ତ୍ତୁମ୍ ଅବପ୍ଲୁତ ରଥସ୍ଥ ଅଧି ଅବପ୍ଲୁତ ରଥସ୍ଥ ଦ୍ରୁତ ରଥ ଚରଣ ଅଭୟାଚଳଦ୍ଗୁ ଅନ୍ଧରିମିବ ହନ୍ତୁମିଭଂ ଗତୋତ୍ତରୀୟ ଇଏ ହେଉଛି ପ୍ରସିଦ୍ଧ ଶ୍ଳୋକ ଭୀଷ୍ମଙ୍କର କାହିଁକି ସ୍ୱନିଗମ ପାୟ ଭୀଷ୍ମ କହୁଛନ୍ତି ଆପଣ ନିଜର ନିଗମ ଆପଣ ଯେଉଁ ପ୍ରତିଜ୍ଞା କରିଥିଲେ ତାକୁ ତ୍ୟାଗ କରିଦେଇଛନ୍ତି ସ୍ୱନିଗମ ଅପହାୟ କାହିଁକି ତ୍ୟାଗ କଲେ ନା ମତ୍ ପ୍ରତିଜ୍ଞା ରୀତମ ଅଧିକର୍ତ୍ତୁ ମୋର ପ୍ରତିଜ୍ଞା ମୁଁ ପ୍ରତିଜ୍ଞା କଲି ଯେ ଅର୍ଜୁନକୁ ବଦ୍ଧ କରିବି ନହେଲେ କୃଷ୍ଣଙ୍କୁ ସ୍ୱର ଧରେଇଦେବି ଅସ୍ତ୍ର ଧରେଇଦେବି ତେଣୁ ମତ୍ ପ୍ରତିଜ୍ଞା ରୀତମ ଅଧିକର୍ତ୍ତୁ ମୋର ପ୍ରତିଜ୍ଞାକୁ ରୀତମ କହିଲେ ସତ୍ୟ କରିବା ପାଇଁ ଆପଣ ନିଜର ପ୍ରତିଜ୍ଞାକୁ ମଧ୍ୟ ତ୍ୟାଗ କରିଦେଲେ କରି କ'ଣ କଲେ ନା ଅବପ୍ଲୁତ ରଥସ୍ଥ ରଥରୁ ଓହ୍ଲେଇ ପଡ଼ିଲେ ଆପଣ ଦ୍ରୁତ ରଥଚରଣ ଅଭୟାଚଳକୁ ଆପଣ ଗୋଟେ ରଥ ଚକାକୁ ଧରିକିରି ନିର୍ଭୟ ଭାବରେ ଚାଲି ଆସିଲେ କେମିତି ଆସିଲେ ନା ହରି ରିବ ହନ୍ତୁମ୍ ଇଭମ୍ ହରି କହିଲେ ହରି କହିଲେ ହେଉଛି ସିଂହ ବାଘ ବା ସିଂହ ସିଏ ଯେମିତି ହନ୍ତୁମ୍ ହତ୍ୟା କରିବା ପାଇଁ ଇଭମ୍ କହିଲେ ହାତୀ ଗଜ ଗଜକୁ ଯେମିତି ହାତୀକୁ ଯେମିତି ସିଂହ ଶିକାର କରେ ସେଇଭଳି ଭାବରେ ଆପଣ ମୋତେ ମାରିବା ପାଇଁ ପଳେଇ ଆସୁଛନ୍ତି ଏବଂ ଗତୋତ୍ତରୀୟ ଉତ୍ତରି ପାଟିରୁ ସବୁ ଖସି ପଡ଼ୁଛି ଆପଣ ଚାଲି ଆସିଲା ବେଳକୁ। ହରିମ ହରିମିବ ହନ୍ତମିଭଂ ଗତ ଉତ୍ତରୀୟ, ତେଣୁ ଇଏ ହେଉଛି ବହୁତ ପ୍ରସିଦ୍ଧ ଶ୍ଳୋକ, ଯେଉଁଥିପାଇଁ କି ଭଗବାନ ଅର୍ଜୁନଙ୍କୁ ଭଗବତ ଗୀତା ନବ ମଧ୍ୟରେ କହିଲେ କୌନ୍ତେୟ ପ୍ରତିଜାନି ହି ନାମେ ଭକ୍ତ ପ୍ରଣଶ୍ୟତି। ସେ ନିଜେ ଘୋଷଣା କଲେନି, ସେ ଅର୍ଜୁନ କହିଲେ ତୁମେ ଘୋଷଣା କର, କାହିଁକି ନା ଯେହେତୁ ନିଜର ପ୍ରତିଜ୍ଞାକୁ ମଧ୍ୟ ଥରେ ଥରେ ସେ ଦରକାର ପଡ଼ିଲେ ଭଙ୍ଗ କରିଦିଅନ୍ତି, କିନ୍ତୁ ନିଜର ଭକ୍ତର ପ୍ରତିଜ୍ଞାକୁ ସେ ରକ୍ଷା କରନ୍ତି ସବୁବେଳ ପାଇଁ। ତେଣୁକରି ଏ ଶ୍ଳୋକ ହେଉଛି ବହୁତ ପ୍ରସିଦ୍ଧ ଶ୍ଳୋକ। ତାପରେ ଭଗବଦ୍ଗୀତା ଭାଗବତା ତୀର୍ଥଭୂତା ସ୍ୱୟଂ ବିଭୋ ତୀର୍ଥୀ କରୁଛନ୍ତି ତୀର୍ଥାନି ସ୍ୱାନ୍ତସ୍ଥିନ ଗଦା ପୁତା। ଯେତେବେଳେ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ, ମହାଭାରତ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ବିଦୁର ତାଙ୍କର ରାଜଧାନୀ ତ୍ୟାଗ କରି ପଳେଇ ଯାଇଛନ୍ତି, ଏବଂ ଯୁଦ୍ଧ ଶେଷ ହେଲା ପରେ ଯେତେବେଳେ ସେ ଆସି ପହଞ୍ଚନ୍ତି ହସ୍ତିନାପୁରରେ, ସେତେବେଳେ ଯୁଧିଷ୍ଠିର ମହାରାଜ ବିଦୁରଙ୍କୁ ଏଭଳି ଭାବରେ ସ୍ତୁତି କରୁଛନ୍ତି ଯେ ଆପଣ ହେଉଛନ୍ତି ଭଗବଦ୍ଗୀତା ଭାଗବତା, ଆପଣ ହେଉଛନ୍ତି ଭାଗବତ ତୀର୍ଥଭୂତ, ଆପଣ ହେଉଛନ୍ତି ସ୍ୱୟଂ ତୀର୍ଥ ସ୍ୱୟଂ ବିଭୁ, ଆପଣ ଏ ବିଭୁ ଏ ଭଗବାନ ଆପଣ ହେଉଛନ୍ତି ସ୍ୱୟଂ ତୀର୍ଥ, କାହିଁକି ନା ତୀର୍ଥ କରୁଛନ୍ତି ତୀର୍ଥାନି, ଯେଉଁ ତୀର୍ଥ ହେଇଛି ସେଇଟା କେମିତି ତୀର୍ଥ ହେଉଛି ନା ସବୁ ଆପଣମାନଙ୍କ ଭଳି ସାଧୁ ବ୍ୟକ୍ତି ସେଠି ଯିବାରୁ ସେଇଟା ତୀର୍ଥରେ ପରିଣତ ହେଉଛି। ଆପଣମାନେ କିଭଳି ନା ସ୍ୱାନ୍ତ ସ୍ତେନ ଗଦାବୃତା, ଯାହାଙ୍କର ଅନ୍ତରରେ ସବୁବେଳେ ଭଗବାନ ରହିଛନ୍ତି ସେମାନେ ହେଉଛନ୍ତି ତୀର୍ଥ। ସେମାନେ ଲୋକମାନେ ଏଇଟା ନ ଜାଣିକିରି ସେମାନେ କହୁଛନ୍ତି କ'ଣ ନା ତୀର୍ଥରେ ଯେଉଁ ଜଳ ଅଛି ସେଇଠି ସ୍ନାନ କରିଦେଲେ ତୀର୍ଥ ହେଇଗଲା ବୋଲି, ତେଣୁକରି ଭଗବାନ କହୁଛନ୍ତି ସଏବ ଗୋଖର କ'ଣ ଯଶାତ ବୁଦ୍ଧି କ'ଣ କେ ସିଦ୍ଧାତ କେ ସ୍ୱଧି କଳତ୍ରାଧି ଶୁଭମ ଯଦି ତୀର୍ଥ ବୁଦ୍ଧି ଶରୀର, ତୀର୍ଥ ଅର୍ଥ ଶରୀରରେ ସ୍ନାନ କଲେ ସେମାନେ ହେଉଛନ୍ତି ତୀର୍ଥ ହେଇଗଲା। ତେଣୁ ଯଦିଓ ସେମାନେ ବହୁତ ଉନ୍ନତ ସ୍ତର ହେଲେ ମଧ୍ୟ ଜନେଶ୍ୱର ଅନ୍ୟମାନେ ତାଙ୍କର ପୂଜା ଆରାଧନା ସ୍ତୁତି କଲେ ମଧ୍ୟ ପ୍ରଶଂସା କଲେ ମଧ୍ୟ, କିନ୍ତୁ ସେମାନେ ନିଶ୍ଚିନ୍ତ ଭାବରେ ଗୋଖର ପଶୁସ୍ତରେ ଅଛନ୍ତି। ତାପରେ ଅନୁସୂଚିତେନ ଗୁଣୈରସାମ୍ୟାନତିଶାୟନସ୍ୟ ଇତ୍ୟେତରାନ୍ ପ୍ରାର୍ଥୟତୁ ବିଭୂତି ଯସ୍ୟାଙ୍ଗ୍ରିରେଣୁ ଦୁଶତେନ ବିପ୍ସୋ। ଏଠି ଲକ୍ଷ୍ମୀଦେବୀଙ୍କର କଥା ହେଉଛି। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ ଦେବୀ।